ആകാശവാണി ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଚନ୍ଦ୍ରଯାନ ତିନିର ସଫଳ ଉତ୍କ୍ଷେପଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ମହାକାଶ କ୍ଷେତ୍ରରେ ବିକାଶ ଦେଶବାସୀଙ୍କ ଜୀବନଧାରଣ ମାନକୁ ଅଧିକ ସହଜ ଓ ସରଳ କରିପାରିଛି କହିଲେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରହିଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ବୈଠକ ନେଇ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ ବୋଲି ସ୍ପଷ୍ଟ କଲେ ରୁଷ ବୈଦେଶିକ ମନ୍ତ୍ରୀ। ଏବଂ ଷୋଡ଼ଶ ଏସିଆନ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 10 ମିଟର ପୁରୁଷ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ବିସ୍ତୃତ ସମ୍ବାଦ, ଆର୍ଯ୍ୟଭଟ୍ଟଙ୍କଠାରୁ ଗଗନଯାନ, ପାରମ୍ପରିକ ଜ୍ଞାନରୁ ଅସୀମିତ ସମ୍ଭାବନା ବିଷୟବସ୍ତୁକୁ ନେଇ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଦ୍ୱିତୀୟ ଜାତୀୟ ମହାକାଶ ଦିବସ। ଏଥିରେ ସମାଜ ଓ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗଭୀର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
5, 4, 3, 2, 1।
वर्ष 2023 में आज ही के दिन चंद्रयान 3 मिशन ने चंद्रमा की सतह पर विक्रम लैंडर की सुरक्षित और सॉफ्ट लैंडिंग की थी। इसके साथ ही भारत चंद्रमा पर उतरने वाला चौथा और चंद्रमा के दक्षिणी ध्रुवीय क्षेत्र के पास उतरने वाला पहला देश बन गया था। सॉफ्ट लैंडिंग के बाद प्रज्ञान रोवर का सफल प्रक्षेपण हुआ। लैंडिंग स्थल का नाम शिव शक्ति पॉइंट रखा गया। इस उपलब्धि के सम्मान में भारत सरकार ने आधिकारिक तौर पर 23 अगस्त को राष्ट्रीय अंतरिक्ष दिवस के रूप में घोषित किया। ये दिवस अंतरिक्ष अन्वेषण में महत्वपूर्ण उपलब्धियों को मान्यता देता है और अंतरिक्ष प्रौद्योगिकी में हुई प्रगति को रेखांकित करता है। प्रिया की रिपोर्ट के साथ समाचार कक्ष से मैं मुकेश कुमार बल।
ଇସ୍ରୋ ପକ୍ଷରୁ ଗତକାଲି ଦ୍ୱିତୀୟ ମହାକାଶ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ଶିକ୍ଷାନୁଷ୍ଠାନ, ବେସରକାରୀ ସଂଗଠନ, ଷ୍ଟାର୍ଟଅପ୍ ଏବଂ ବିଶେଷଜ୍ଞମାନେ ଯୋଗଦେଇ ଭାରତୀୟ ମହାକାଶ କ୍ଷେତ୍ରର ବିକାଶ ଉପରେ ଆଲୋଚନା କରିଛନ୍ତି। ଗତ 4 ମାସ ମଧ୍ୟରେ 10ଟି ଆଲୋଚନାଚକ୍ର ମାଧ୍ୟମରେ ଅନେକ ବିଶେଷଜ୍ଞ ଭବିଷ୍ୟତ ଯୋଜନା ନିମନ୍ତେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରିଛନ୍ତି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି, ଭାରତର ମହାକାଶ ଯାତ୍ରା ଏବଂ ଏହାର ଉଦ୍ଦେଶ୍ୟ ପୂରଣ ଲାଗି ସରକାରଙ୍କର ସମସ୍ତ ବିଭାଗର ଯୋଗଦାନ ଅତୁଳନୀୟ। ଶ୍ରୀ ମିଶ୍ର କହିଛନ୍ତି, 2014 ମସିହାରୁ ଆଜି ପର୍ଯ୍ୟନ୍ତ ଭାରତର ମହାକାଶ ଅଭିଯାନ କ୍ଷେତ୍ରରେ 350ରୁ ଅଧିକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି, 1963 ମସିହାରୁ ଭାରତର ରକେଟ୍ ପ୍ରକ୍ଷେପଣଠାରୁ ଆରମ୍ଭ କରି ବିକଶିତ ଭାରତ 2047 ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକାଶ ଯାତ୍ରା ଭାରତକୁ ଅନନ୍ୟ ପରିଚୟ ପ୍ରଦାନ କରିଛି। ଜାତୀୟ ମହାକାଶ ଦିବସ ଅବସରରେ ଆଜିଠାରୁ ମହାକାଶ ବିଭାଗ ପକ୍ଷରୁ 1 ମାସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ମହାକାଶ ଦିବସ ଅବସରରେ ଏ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ବ୍ୟକ୍ତି, ବୈଜ୍ଞାନିକ ଏବଂ ଯୁବପିଢ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଯେ ଖୁବ୍ କମ୍ ସମୟ ମଧ୍ୟରେ ଏହା ଉତ୍ସାହ ଏବଂ ଆକର୍ଷଣର ଏକ କେନ୍ଦ୍ରବିନ୍ଦୁ ପାଲଟିଛି। ସେ କହିଛନ୍ତି ଯେ ଆଜି ଭାରତ ଅର୍ଦ୍ଧ କ୍ରାୟୋଜେନିକ୍ ଇଞ୍ଜିନ୍ ଏବଂ ବୈଦ୍ୟୁତିକ ପ୍ରଚଳନ ଭଳି ପ୍ରଯୁକ୍ତି ବିଦ୍ୟାରେ ଦ୍ରୁତଗତିରେ ଅଗ୍ରଗତି କରୁଥିବା ବେଳେ ଖୁବ୍ ଶୀଘ୍ର ଏହା ଗଗନଯାନ ମିଶନ ଆରମ୍ଭ କରିବ। ଶ୍ରୀ ମୋଦି କହିଛନ୍ତି ମହାକାଶ ପ୍ରଯୁକ୍ତିବିଦ୍ୟା ମଧ୍ୟ ଭାରତରେ ଶାସନର ଏକ ଅଂଶ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଦେଶର ପ୍ରଗତି ସହିତ ସାଧାରଣ ନାଗରିକଙ୍କ ଜୀବନଧାରଣ ମାନକୁ ଅଧିକ ସରଳ ଓ ସହଜ କରିଛି।
स्पेस सेक्टर में पॉलिसी लेवल पर भी कहीं कोई आखिरी ठहराव नहीं होना चाहिए और इसलिए मैंने लाल किले से कहा था, हमारा रास्ता रिफॉर्म, परफॉर्म और ट्रांसफॉर्म का रास्ता है। इसलिए बीते 11 वर्षों में देश ने स्पेस सेक्टर में एक के बाद एक लगातार ବଡ଼ ରିଫର୍ମସ୍ କିଏ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚନ୍ଦ୍ରାୟନ 3 ମିଶନକୁ ସଫଳ କରିଥିବା ମହାକାଶ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଏହି ମିଶନ ମହାକାଶ ଅନୁସନ୍ଧାନରେ ନୂତନ ସୀମା ଉନ୍ମୁକ୍ତ କରିଥିବା ବେଳେ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଭାରତ ଏହି ଆକାଂକ୍ଷାକୁ ବାସ୍ତବତାରେ ପରିଣତ କରିବା ପାଇଁ ହେଲେ ଇସ୍ରୋ, ଚନ୍ଦ୍ରାୟନ 3 ଏବଂ ଆଦିତ୍ୟ ଭଳି ମିଶନ ଜାରି ରଖିବା ଆବଶ୍ୟକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଏବେ ମଧ୍ୟ ଜାରି ରହିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର ଫୋରମ 2025କୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ଦେଶର ଚାଷୀ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେସ୍କିଙ୍କ ମଧ୍ୟରେ କୌଣସି ବୈଠକର ଯୋଜନା ଏପର୍ଯ୍ୟନ୍ତ ନାହିଁ। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା ବୈଠକର କାର୍ଯ୍ୟସୂଚୀ ସ୍ଥିର କରିବା ପରେ ରାଷ୍ଟ୍ରପତି ପୁତିନ ଏଥିରେ ଅଂଶଗ୍ରହଣ କରିବେ, କିନ୍ତୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ବୋଲି ଶ୍ରୀ ଲାଭରୋଭ କହିଛନ୍ତି। ସେ କହିଛନ୍ତି ଗତ ସପ୍ତାହରେ ଆଲାସ୍କାଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନାରେ କେତେକ ପ୍ରସଙ୍ଗରେ ରାଷ୍ଟ୍ରପତି ପୁତିନ ସହଯୋଗ ନେଇ ସମ୍ମତି ପ୍ରଦାନ କରିଛନ୍ତି, ତେବେ ୟୁକ୍ରେନ୍ ବୈଠକ କାର୍ଯ୍ୟସୂଚୀରେ ବାଧା ସୃଷ୍ଟି କରୁଥିବା ଶ୍ରୀ ପୁତିନ କହିଥିଲେ। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କିଫ୍ଠାରେ ନାଟୋର ସେକ୍ରେଟାରୀ ଜେନେରାଲ୍ ମାର୍କ ରୋଟ୍ଙ୍କୁ ସାକ୍ଷାତ କରି ୟୁକ୍ରେନ୍ ପାଇଁ ଧାରା 5 ପରି ସୁରକ୍ଷା ଦାବି କରିଛନ୍ତି। ଆକାଶ, ସ୍ଥଳ, ଜଳଭାଗ ସୁରକ୍ଷା ସମେତ ନିରନ୍ତର ସାମରିକ ଏବଂ ଆର୍ଥିକ ସହାୟତା ନେଇ ରାଷ୍ଟ୍ରପତି ଜେଲେନ୍ସ୍କି ଶ୍ରୀ ରୁଟ୍ଙ୍କ ସମ୍ମୁଖରେ ଏକ ବିସ୍ତୃତ ଯୋଜନା ଉପସ୍ଥାପିତ କରିଛନ୍ତି। ରୁଷ ଏବଂ ୟୁକ୍ରେନ୍ ଯୁଦ୍ଧ ସମାପ୍ତ ନେଇ ନାଟୋର ନେତୃବୃନ୍ଦ ମତ ବିନିମୟ କରିଥିବାର ଜଣାପଡ଼ିଛି। ଆମେରିକା ଏବଂ ୟୁରୋପୀୟ ସଂଘ ସହିତ ହୋଇଥିବା ଆଲୋଚନାରେ ଶ୍ରୀ ଜେଲେନ୍ସ୍କି ୟୁକ୍ରେନ୍ର ଭବିଷ୍ୟତ ସୁରକ୍ଷା ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ଦାନିଆୱାନ୍ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 5 ଜଣ ଏଥିରେ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାନିଆୱାନ୍ ରାଜ୍ୟ ରାଜପଥର ସିଗ୍ରିଆୱା ଷ୍ଟେସନ୍ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏକ ଅଟୋରିକ୍ସା ଟ୍ରକ୍ ସହିତ ଧକ୍କା ହେବାରୁ ଘଟଣାସ୍ଥଳରେ 8 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଆହତଙ୍କୁ ପାଟନାର ପିଏମ୍ସିଏଚ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପବିତ୍ର ବୁଡ଼ ପକାଇବାକୁ ଏହି ଯାତ୍ରୀମାନେ ଗଙ୍ଗାନଦୀ ଫତୁହାର ତ୍ରିବେଣୀ ଘାଟକୁ ଯାଉଥିଲେ ବୋଲି ଜଣାପଡ଼ିଛି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। କେଦାରବାଗଡ଼, ଓରୋଡ଼ିବାଗଡ଼ ଏବଂ ଚପାଡ଼ ସମେତ ଆଖପାଖ ଅଞ୍ଚଳର ବିଶେଷ ଭାବରେ ପ୍ରଭାବିତ ହୋଇଥିବାର ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଥରାଲି ତହସିଲ ଅନ୍ତର୍ଗତ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ପୁଲିସ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଇଛି ବୋଲି ଶ୍ରୀ ଧାମି କହିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବିବେକ ପ୍ରକାଶ କହିଛନ୍ତି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ରିଲିଫ୍ ଶିବିରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଡେରାଡୁନ୍, ନୈନିତାଲ, ବାଗେଶ୍ୱର ଏବଂ ପିଥୋରାଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଶିରୋମଣି ଅକାଳୀ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆଙ୍କ ବିରୁଦ୍ଧରେ ପଞ୍ଜାବ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ 40,000 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମୋହାଲି କୋର୍ଟରେ ଗତକାଲି ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍ ସହିତ ଅନ୍ୟାନ୍ୟ ନଥିପତ୍ର ମଧ୍ୟ ଦାଖଲ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜନୈତିକ ପଦର ଅପବ୍ୟବହାର, ଦୁର୍ନୀତି ତଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଶ୍ରୀ ମାଜିଥିଆଙ୍କ ବିରୁଦ୍ଧରେ ତଦନ୍ତ କରାଯାଇଥିଲା। ଷୋଡ଼ଶ ଏସିଆନ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଅର୍ଜୁନ ବାବୁଟା ଏବଂ ଇଲାଭେନିନ୍ ଭାଲାରିଭାନ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। କାଜାଖସ୍ତାନର ସିନ୍କେନ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାର 10 ମିଟର ଏୟାର ରାଇଫଲ ମିଳିତ ବର୍ଗରେ ଏହି ଭାରତୀୟ ଯୋଡ଼ି ବିଜୟୀ ହୋଇଛନ୍ତି। ଫାଇନାଲ୍ ପ୍ରତିଯୋଗିତାରେ ଚୀନ୍ ଯୋଡ଼ିଙ୍କୁ ପରାସ୍ତ କରି ଭାରତ ଏହି ସଫଳତା ହାସଲ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଚନ୍ଦ୍ରଯାନ 3ର ସଫଳ ଉତ୍କ୍ଷେପଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ମହାକାଶ କ୍ଷେତ୍ରରେ ବିକାଶ ଦେଶବାସୀଙ୍କ ଜୀବନଧାରଣ ମାନକୁ ଅଧିକ ସହଜ ଓ ସରଳ କରିପାରିଛି କହିଲେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରହିଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ବୈଠକ ନେଇ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ ବୋଲି ସ୍ୱଷ୍ଟ କଲେ ରୁଷ ବୈଦେଶିକ ମନ୍ତ୍ରୀ। ଏବଂ ଷୋଡ଼ଶ ଏସିଆନ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 10 ମିଟର ପୁରୁଷ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।